କଳସି ଜହ୍ନ ତୁଲାଗୁ ମତେ ସାଙ୍ଗ ମେଳେ ବୁଲୁଥିଲେ କିଛି କିଛି ହୁଏ ମୋ ଛାତିରେ ମତେ ଦେଖି ହସି ଦେଲେ ହରତ ଗୋଲାପ ତୋ ଧରରେ ନା ମୋର ଡାକି ଦେଲେ ଭାରି ଭଲ ଲାଗୁଛି ରେ ମତେ ସେ ହରଣ ଖାଲି ଖେଳେ କହିବା ଗରୁ ସବୁ ବୁଝି ନେଇ ଯାଉ ଏମିତି କାହିଁକି ମତେ ଏତେ ଭଲ ପାଉ ଏ ସତ ନା ମୋର ଭାବନା କହି ଦେଇ ଯାରେ ଓ ମୋର ମାହିରେ ମୁଁ ତୋ ପାଇରେ ତୁ ଛଡ଼ା ଜୀବନରେ ଆଉ କିଛି ଚାହେ ନାହିଁ ରେ ଓ ମୋର ମାହିରେ ମୁଁ ତୋ ପାଇରେ ତୁ ଛଡ଼ା ଜୀବନରେ ଆଉ କିଛି ଚାହେ ନାହିଁ ରେ କବରି ସଜେଇ ବସିଥିବୁ ତୁ ତୋ ଘର ଗଢ଼ାରେ ସବୁଦିନ ପରି ଦେଖିବାକୁ ଯିବି ତତେ ମୁଁ ସଞ୍ଜ ବେଳେ ନଖୋଲି ତୋ ଢମନ କଥାକୁ କହିବୁ ଇଶାରାରେ ତୋର ମୋର ଏଇ ନିଛକ କାହାଣୀ ଶୁଣି ନବ କିଏ କାଳେ ତୁ ଗଳିକୁ ଯିବା ପାଇଁ ମନ ମୋ ଝଟିଆ ପାଦ ମୋର ଚାଲି ଯାଏ ହେଇ ଭାରି ଅମାନିଆ ସେ ବୁଝେ ନା କିଛି ଶୁଣେ ନା ତତେ ଖାଲି ଚାହେରେ ଓ ମୋର ମାହିରେ ମୁଁ ତୋ ପାଇରେ ତୁ ଛଡ଼ା ଜୀବନରେ ଆଉ କିଛି ଚାହେ ନାହିଁ ରେ ଓ ମୋର ମାହିରେ ମୁଁ ତୋ ପାଇରେ ତୁ ଛଡ଼ା ଜୀବନରେ ଆଉ କିଛି ଚାହେ ନାହିଁ ରେ କହିଲେ ମୁଁ ହେଇଯିବି ଧାରେ ସିନ୍ଦୁର ତୋ ମଥାର ନାଲି କୃଷ୍ଣ ଚୂଡ଼ା ପରି ଦେଖାଯିବୁ ଲାଗିବୁ ବେଶୀ ସୁନ୍ଦର ଓଢ଼ଣା ଫାଙ୍କରୁ ଚାହୁଁଥିବୁ ତୁ ସତେ କି ଲାଜ କୁଡ଼ି ମୋ ଆଖିରେ ଆଖି ମିଶିଗଲା ପରେ ସରମରେ ଯିବୁ ଜଳି ତୋ ଗାଲର ଭରିରେ ନଜର ଅଟକି ଯାଏ ବସନ୍ତ ଫେରିନି ହେଲେ କୋଇଲିଟା ଗୀତ ଗାଏ ସେମାନେ ନ କରେ ବାହନ ଝୁମି ଝୁମି ଯାଏ ରେ ଓ ମୋର ମାହିରେ ମୁଁ ତୋ ପାଇରେ ତୁ ଛଡ଼ା ଜୀବନରେ ଆଉ କିଛି ଚାହେ ନାହିଁ।